ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ସୁଭଦ୍ରା ଯୋଜନାଥି ଆଜ 180,000 ମହିଳା ହିତାଧିକାରୀଙ୍କୁ 500,000 ବଣ୍ଟାଯିବା। ଭୁବନେଶ୍ୱର ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଜନାର ପହିଲା କିସ୍ତିର 5 ଖେପ 500,000 ଆଭାସୀ ଜରିଆ ବାଣ୍ଟିବେ। ଏ ବାବଦେ ସୂଚନା ଦେଇକରି ଉପମୁଖ୍ୟମନ୍ତ୍ରୀ କହିଛନ୍, ସୁଭଦ୍ରା ଯୋଜନାର 500,000 ପାଇବାନୁ ବାଦ ପଡ଼ିଥିବା ହିତାଧିକାରୀମାନଙ୍କୁ ଖୋଜି ଖୋଜି ବାହାର କରାଯିବା ଆଉ ସେମାନଙ୍କୁ 500,000 ବଣ୍ଟାଯିବା। ଏବେ 31 ଆବେଦନ ପ୍ରକ୍ରିୟାକେ ବନ୍ଦ କରିକରି ସର୍ଭେ କରାଯିବା। ବିଭାଗୀୟ ଅଧିକାରୀମାନେ ଘର ଘର ଯାଇକରି ସର୍ଭେ କରିବେ। ସର୍ଭେ ଉତ୍ତରୁ ଯେନ୍ମାନେ ବାଦ ପଡ଼ିବେ ରାକ୍ଷୀ ପୂର୍ଣ୍ଣିବେଲକେ 3 କିସ୍ତି 500,000 ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ରେଲ ଲାଇନ୍ର ସୁରକ୍ଷାକେ ବଢ଼ାବା ଲାଗି ପୂର୍ବତଟ ରେଲପଥ ତରଫ ରେଲ ଲାଇନ୍ ତରାତି ସୁରକ୍ଷା ବାଡ଼ା ବ୍ୟବସ୍ଥା କରାଯିବା। ମୋଟ 2792 କିଲୋମିଟର ସୁରକ୍ଷା ବାଡ଼ା ବନାବାର ଲାଗି ପୂର୍ବତଟ ରେଲବାଇ 865 କୋଟି ଟଙ୍କା ଖର୍ଚ୍ଚା କରବାରକେ ଯୋଜନା କରିଛେ। ରେଲ ଲାଇନ୍ ତରାତି ବାଡ଼ା ଦିଆହେଲେ ଟ୍ରେନ୍ ଚଳାଚଳ ସୁରକ୍ଷିତ ରହିପାରବାର ସହିତ ରେଲ ଲାଇନ୍ ଭିତରକେ ସହଜେ କେହି ପଶି ନେଇପାରନ୍। କାର୍ଯ୍ୟକ୍ରମଟି ସମ୍ବଲପୁର ରେଳମଣ୍ଡଳ ତରଫ 830 କିଲୋମିଟର କାମ ଭିତରୁ 468 କିଲୋମିଟର ବାଡ଼ା ଲାଗି 288 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଇତି ସର୍ଲା ରୋଡ୍ ବଲାଙ୍ଗୀର ରେଲ ଲାଇନ୍ ସେକ୍ସନ୍ଟି 124 କିଲୋମିଟର ଆର୍ ଝାରସୁଗୁଡ଼ା ରୋଡ୍ ସମ୍ବଲପୁର ସେଠି କେରଜାଙ୍ଗ ରୋଡ୍ର 344 କିଲୋମିଟର ସାମିଲ ଅଛେ। ସେନ୍ତା ବଲାଙ୍ଗୀର ଥେରୁବାଲି ସିଙ୍ଗାପୁର ରୋଡ୍ ରେଲ ସେକ୍ସନ୍ ଭିତରେ ରେଲ ଲାଇନ୍ ତରାଥି ବାଡ଼ା ଦେବାର ଲାଗି 207 କୋଟି ଟଙ୍କା ମଞ୍ଜୁର କରାଯାଇଛି। ବ୍ରିଟେନ୍ ପାର୍ଲିଆମେଣ୍ଟ ପରିସରନ ଆନ୍ତର୍ଜାତୀୟ ମାତୃଭାଷା ଦିବସର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସମାରୋହଟି ଓଡ଼ିଆ, ସଂସ୍କୃତ, ଅହମିଆ, ବଙ୍ଗାଳୀ, ପଞ୍ଜାବୀ, ଗୁଜୁରାତି ଆର୍ ତାମିଲ ଭାଷା ସହିତ ବହୁତଟି ଭାରତୀୟ ଭାଷା ପ୍ରତିନିଧିତ୍ୱ କରିଥିଲା। ଇତାର ସହିତ ନେପାଳ, ଭୁଟାନ, ଶ୍ରୀଲଙ୍କା ଆଉ ମାଲଦ୍ୱୀପ ବାଗିର ଦକ୍ଷିଣ ପୂର୍ବ ଏସିଆର 25 ଭାଷା ଆର୍ ପ୍ରତିନିଧିମାନେ ଯୋଟ ଦେଇଥିଲେ। ଏ ଅବସରରେ ଭିନ୍ ଭିନ୍ ଭାଷା ଆଧାରିତ ଗୋଟିଏ ପତ୍ରିକା ବାହାର କରାଯାଇଥିଲା। ପତ୍ରିକାଟି ବିଭୂତିଭୂଷଣ ପଟ୍ଟନାୟକଙ୍କର ଲୋକପ୍ରିୟ କବିତା ଜନନୀ ମୋ ଜନ୍ମଭୂମି ଓଡ଼ିଶା ଠାନ୍ ପାଇଛେ। ଭାରତର 200 ଭାଷା ଲୋପ ପାଇବାର ଉପରେ ଅଛେ। ଇତାର ସୁରକ୍ଷା ଦିଗେ କାମ କରବାରକେ ସମ୍ମିଳନୀଟି ଆଲୋଚନା ହୋଇଥିଲା। ଭୁବନେଶ୍ୱର ଲୋକସଭା ଭବନଠାରେ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକଙ୍କର ଅଧ୍ୟକ୍ଷତାଥି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ମନ୍ତ୍ରୀ ଶ୍ରୀ ନାୟକ ଆବାସ ଯୋଜନା, ବିକଶିତ ଗାଁ ବିକଶିତ ଓଡ଼ିଶା ଆର୍ ମେଗା ପିଇବାର ପାଇନ୍ ପ୍ରକଳ୍ପମାନଙ୍କର ସମୀକ୍ଷା କରିଥିଲେ। ଆବାସ ଯୋଜନା ଠିକ୍ ସର୍ଭେ କରାଯାଇକରି ପ୍ରକୃତ ହିତାଧିକାରୀମାନଙ୍କୁ ସାହାଯ୍ୟ ଦେବାରକେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ଖରା ସମୟକେ ଲୁକେ ଯେନ୍ତା ପାନି ଲାଗି ଗୁଲଗୁଲା ନାଇଁ ହେବେ ସେଥିଲାଗି ନଲକୁଆ ସାଜବାର, ଜଳ ଉତ୍ସମାନଙ୍କର ପୁନରୁଦ୍ଧାର ଆର୍ ପିଇବାର ପାଇଁ ପ୍ରକଳ୍ପମାନଙ୍କର ତଦାରଖ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ପ୍ରଶାସନ ତରଫ ସହରର PhD ପଡ଼ିଆଠାରେ ଗଲାକାଲୁ ଜୋନ୍ ସ୍ତରୀୟ ସୁଭଦ୍ରା ଶକ୍ତି ମେଳା 2025 ମୁଲ ହୋଇଛି। ଇ ମେଳା ଏବେ 11 ତକ ଚାଲବା। ଇ ଅବସରରେ ରାଇଜର ଭିନ୍ ଭିନ୍ ଜିଲ୍ଲାନୁ ଆସିଥିବା ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର ଉତ୍ପାଦିତ ଭିନ୍ ଭିନ୍ ଦରବ ପ୍ରଦର୍ଶିତାର ବିକ୍ରି ବଟା ମୁଲ କରୁଛନ୍। ଇତର ଛଡ଼ା ଫି ଦିନ ସଞ୍ଜବେଳେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଭିଲ୍ ହେଉଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦର କାର୍ଯ୍ୟକ୍ରମ ଉଦ୍ଘାଟନ କରିଛନ୍। ପୁରୁଷ ପ୍ରଧାନ ମାନସିକତାଠାନୁ ଆଗ୍କେ ବଢ଼ିକରି ଆଜି ସମାଜର ସବୁ କ୍ଷେତ୍ରଟି ମହିଳାମାନେ ପୁରୁଷମାନଙ୍କ ସାଙ୍ଗେ ଆଗ୍କେ ବଢ଼ୁଛନ୍। ଯୁଦ୍ଧ ବିମାନ ଉଡ଼ାବାରଠାନୁ ମୂଲ କରିକିରି ରେଲଗାଡ଼ି ଚଲାବାର ତକ ସବୁ କ୍ଷେତ୍ରଟି ସେମାନଙ୍କୁ ଆଗାଡ଼େ ଦେଖବାରକେ ମିଳୁଛେ। ଆଜି ପୁରୁଥିନ ମହିଳାମାନେ କେତନି କେତେ କମ୍ପାନୀର ନେତୃତ୍ୱ ବି ନେଉଛନ୍। ମହିଳାମାନଙ୍କର ଅଦମ୍ୟ ଶକ୍ତିକେ ସୁର୍ତା କରିକରି ସେମାନଙ୍କର ଉତ୍ସାହକେ ତହକବାର ଲାଗି ଫି ବଛର March 8 ଦିନ ସାରା ପୃଥିନ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ଖଲିଦେଣ ତିଆରି କରିକରି ସ୍ୱାବଲମ୍ବୀ ହୋଇକରି ଆଉ ମହିଳାମାନଙ୍କୁ ରୋଜଗାର ଦେଇଥିବା ଦେବଗଡ଼ ଜିଲ୍ଲା କାଉଁସି ବାହାଲ ଗାଁର ସୁମିତ୍ରା ବେହେରାଙ୍କୁ ଏ ଅବସରରେ ନାବାର୍ଡ ତରଫ ସମ୍ମାନିତ କରାଯିବା। ସେ ତାଙ୍କର ଅନୁଭୂତି ଆମର ସାଙ୍ଗେ ମାଟିକରି କହିଛନ୍।
ମୁଁ ୟୁଟ୍ୟୁବରୁ ଦେଖି ଗୋଟେ ଖଲି ଚୌପତି ପ୍ରେସ୍ ମେସିନ୍ ପକେଇବାକୁ ଇଚ୍ଛା କଲି। ମୁଁ 10 ମହିଳାଙ୍କୁ କାର୍ଯ୍ୟରେ ଲଗାଇଛି। ମୋର ସବୁ ଖର୍ଚ୍ଚ ଯାଇ ମାସିକ ହାରାହାରି 10,000 ଲାଭ ହେଉଛି। ଖଲି ଚୌପତିକୁ ନେଇ ବାହାଘର ବ୍ରତଘର ଦୋକାନରେ ବିକ୍ରି କରାଯାଉଛି।
ବୌଦ୍ଧ ଜିଲ୍ଲା ହରଭଙ୍ଗା କାର୍ଯ୍ୟାଳୟଠାରେ ଭତ୍ତା ଆର୍ ପଟା ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ନୂତନ ମଧୁବାବୁ ପେନ୍ସନ୍ ଯୋଜନାଟି, ଭତ୍ତା ଓ ବସୁନ୍ଧରା ଯୋଜନାଟି ଭୂମିହୀନମାନଙ୍କୁ ଘର ଲାଗି ପଟା ମାଟିଛନ୍। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।